ହ୍ୟାଲୋ, ମୋ ନାଁ ମନୋରମା ଧଳ, 18 ନମ୍ବର ୱାର୍ଡ ନାଳବନ୍ଧ ବସ୍ତିରେ ମୁଁ କହୁଛି। ସାର୍, ଆମର ଲାଟିନ୍ ପାଇଁ ବହୁତ ଅସୁବିଧା, ତ ସେଇଥିପାଇଁ କହୁଥିଲି। ଝିଅ ଛୁଆମାନେ ସବୁ ବାହାରକୁ ଯାଉଛନ୍ତି, ମା ମାନେ ଆମେ ସବୁ ଜଗିବାକୁ ଯାଉଛୁ, ଆଉ ଅସୁବିଧା ହେଉଛି ପ୍ରବଳ। ଏଇଖିନା ଶୁଖିଲା ପାଖିଲା ଅଛି, ଆମର ଟିକେ ଲାଟିନ୍ ବ୍ୟବସ୍ଥା କରିଦେଲେ ଭଲ ହୁଅନ୍ତା।